ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଆଭାସୀ ମାଧ୍ୟମରେ 1,00,000 ହିତାଧିକାରୀଙ୍କୁ ପରିଚୟପତ୍ର ଏବଂ ପ୍ରମାଣପତ୍ର ବିତରଣ କରିବେ। ସେହିଭଳି 1,00,000 ପିଏମ୍ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ 75,000 ହିତାଧିକାରୀଙ୍କୁ ଋଣ ପାଇଁ ଇ ମଞ୍ଜୁରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ରାଜ୍ୟର 27 ଜିଲ୍ଲାର 10,85,661 ଜନଜାତି ପରିବାର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ନିଆଯାଇଥିବା କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ଅନୁଯାୟୀ ଅଭିଯାନରେ 25 କାର୍ଯ୍ୟକ୍ରମ ସାମିଲ ହେବ। ଏହା ମାଧ୍ୟମରେ ଜନଜାତୀୟ ଗ୍ରାମଗୁଡ଼ିକର ଭିଭିଭୂମି ବିକାଶ, ସାମାଜିକ ଅର୍ଥନୈତିକ ସଶକ୍ତିକରଣ, ଉତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟକର ଜୀବନ ସହ ସମ୍ମାନଜନକ ବାର୍ଦ୍ଧକ୍ୟକୁ ପ୍ରୋହାହିତ କରାଯିବ। ଅଭିଯାନରେ ଆଦିବାସୀ ବହୁଳ ଅଞ୍ଚଳରେ ହୋମ୍ ଷ୍ଟେ କାର୍ଯ୍ୟକ୍ରମ, ଜଙ୍ଗଲ ଅଧିକାର ଆଇନ ଅଧୀନରେ ପଟ୍ଟା ପାଇଥିବା ଲୋକଙ୍କ ପାଇଁ ସହାୟତା ଏବଂ ସିକିଲ୍ ସେଲ୍ ରୋଗ ପରିଚାଳନା ଭଳି ପଦକ୍ଷେପ ନିଆଯିବ। ଅଭିଯାନ ଅଧୀନରେ ସମସ୍ତ ଅଗ୍ରଗତି କାର୍ଯ୍ୟକୁ ପିଏମ୍ ଗତିଶକ୍ତି ପୋର୍ଟାଲ୍ ମାଧ୍ୟମରେ ନିରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି। ଦେଶରେ ଥିବା ସୂତା କଟାଳୀଙ୍କ ମଜୁରୀରେ 25% ବୃଦ୍ଧି ହେବ। ଏହାସହ ବୁଣାକାରଙ୍କ ମଜୁରୀକୁ 7% ବୃଦ୍ଧି କରାଯିବ ବୋଲି ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଅଧ୍ୟକ୍ଷ ମନୋଜ କୁମାର ଘୋଷଣା କରିଛନ୍ତି। ଗୁଜରାଟର ପୋର ବନ୍ଦରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ତୃତୀୟ ପାଳିର 100 ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ କୁମାର କହିଛନ୍ତି, ଆସନ୍ତା ଅକ୍ଟୋବର ଗାନ୍ଧି ଜୟନ୍ତୀରୁ ମଜୁରୀ ବୃଦ୍ଧି ଲାଗୁ ହେବ। ସାରା ଦେଶରେ ପାଖାପାଖି 3,000 ପଞ୍ଜିକୃତ ଖଦୀ ଅନୁଷ୍ଠାନ ରହିଛି। ସେମାନଙ୍କ ଜରିଆରେ 4,98,000 ଖଦୀ କାରିଗର ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 80% ମହିଳା କାରିଗର ଥିବା ସେ ସୂଚନା ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ମାସରୁ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ବିସିଜି ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 40,00,000 ଲୋକଙ୍କୁ ଏହି ଟିକା ଦିଆଯିବ। ଏହି କ୍ରମରେ ରାଜ୍ୟର 15 ଜିଲ୍ଲାରେ ସପ୍ତାହର ପ୍ରତି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ଟିକା ଦିଆଯିବ। ସୂଚନା ଅନୁସାରେ 2023 ମସିହାରେ ରାଜ୍ୟରେ 15,00,000 ଯକ୍ଷ୍ମା ନମୁନା ପରୀକ୍ଷଣ ହୋଇଥିଲା। ସେଥିରୁ 62,000 ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଜୁଲାଇ ସୁଦ୍ଧା 35,000 ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ 2025 ମସିହା ସୁଦ୍ଧା ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ମିନିରତ୍ନ କମ୍ପାନୀ ୱାପକୋସ୍ର ପ୍ରତିନିଧିଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକ କରିଛନ୍ତି। ଏଥିରେ ଶକ୍ତି, ଜଳସେଚନ ଓ ଭିଭିଭୂମି ବିକାଶ ନେଇ ଆଲୋଚନା ହୋଇଥିଲା। ସମ୍ଭଲପୁର ଚିପିଲିମା ପାୱାର ଚ୍ୟାନେଲ୍ର କିଛି ଅଂଶ ମରାମତି ପାଇଁ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଆଗାମୀ ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ସିଏମ୍ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର 8 ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkisan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏ ଯୋଜନାରେ ହିତାଧିକାରୀମାନେ 2 କିସ୍ତିରେ 2,000 ଲେଖାଏଁ ବାର୍ଷିକ ମୋଟ 4,000 ଟଙ୍କାର ସହାୟତା ପାଇବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଯୁକ୍ତ 2 ପାଠ୍ୟକ୍ରମକୁ ଉଭୟ ଇଣ୍ଟରନାଲ୍ ଓ ବାର୍ଷିକ ପରୀକ୍ଷା ପାଇଁ ବିଭାଜନ କରାଯିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଛି। ପତ୍ର ଅନୁସାରେ ପରୀକ୍ଷାରେ ପାଠ୍ୟକ୍ରମ ଠିକ୍ ସମୟରେ ଶେଷ କରିବା ତଥା ନିୟମିତ ଭାବରେ ଛାତ୍ରଛାତ୍ରୀମାନେ ଅଭ୍ୟାସ କରିବା ନେଇ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବା ତଥା ଉତ୍ତମ ଫଳାଫଳ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ନୂତନ ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ପୁରୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୀଳାଞ୍ଚଳ ଅର୍ବାନ୍ ହାଟରେ ଆୟୋଜିତ ବିକାଶ ମେଳାରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଜନହିତକର ସୂଚନା ପ୍ରଦର୍ଶିତ କରାଯାଇଛି। ଏହାସହ ବିଭାଗ ପକ୍ଷରୁ ଆଶୁ ଆରୋଗ୍ୟ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ 4 ଜିଲ୍ଲାର 263 ପଞ୍ଚାୟତ ଏବଂ 33 ବ୍ଲକର 39,000 ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବନ୍ୟା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ବିପନ୍ନଙ୍କ ପାଇଁ 55 ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ଉତ୍ତର ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି, ତେବେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଆଉ କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟରେ ଆସନ୍ତା ରବିବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।